ସମସ୍ତ ପ୍ରାଣୀଙ୍କର ଆହାର ମଧ୍ୟ ପ୍ରକୃତି ଭେଦରେ ତିନି ପ୍ରକାର ଏବଂ ଯଜ୍ଞ ତପସ୍ୟା ଓ ଦାନ ମଧ୍ୟ ତିନି ପ୍ରକାର। ଏସବୁର ପ୍ରକାର ଭେଦ କହୁଛି ଶୁଣ। ଯାହା ପରମାୟୁ ଉତ୍ସାହ ବଳ ଆରୋଗ୍ୟ ଚିତ୍ତ ପ୍ରସନ୍ନତା ଓ ରୁଚି ଏ ସମସ୍ତ ବଢ଼ାଏ ଏବଂ ସରସ ସ୍ନେହଯୁକ୍ତ ସାରବାନ ଓ ପ୍ରୀତିକର ଏ ସମସ୍ତ ଆହାର ସାତ୍ତ୍ୱିକ ଲୋକମାନଙ୍କର ପ୍ରିୟ ଅଟେ। ଅତି କଟୁ ଅତି ଅମ୍ଳ ଅତି ଲବଣାକ୍ତ ଅତି ଉଷ୍ଣ ଅତି ତୀକ୍ଷ୍ଣ ଅତି ଲୁଖୁରା ଓ ଅତି ଦାହଜନକ ଦ୍ରବ୍ୟ ଦୁଃଖ ଶୋକ ଓ ରୋଗପ୍ରଦ ଅର୍ଥାତ୍ ଯେଉଁସବୁ ଖାଦ୍ୟ ପ୍ରଥମରୁ ଦୁଃଖଜନକ ଏବଂ ପରେ ଶୋକ ଓ ରୋଗ ଉତ୍ପାଦକ ସେହିସବୁ ଖାଦ୍ୟ ରାଜସିକ ବ୍ୟକ୍ତିମାନଙ୍କର ପ୍ରିୟ ଅଟେ। ଯେଉଁ ଆହାର ଏକ ପ୍ରକାର ପୂର୍ବରୁ ପ୍ରସ୍ତୁତ ନିରସ ଦୁର୍ଗନ୍ଧ ବାସି ଅଇଁଠା ଓ ଅପବିତ୍ର ତାହା ତାମସ ପ୍ରକୃତି ବ୍ୟକ୍ତିଙ୍କର ପ୍ରିୟ ଅଟେ। ଫଳ କାମନା ରହିତ ବ୍ୟକ୍ତିମାନେ ଯଜ୍ଞ କରିବା ଉଚିତ। ଏହି ବିଚାରରେ ମନକୁ ସ୍ଥିର କରି ବିଧିବିହିତ ଯେଉଁ ଯଜ୍ଞାନୁଷ୍ଠାନ କରନ୍ତି ତାହା ସାତ୍ୱିକ ଯଜ୍ଞ ଅଟେ। ଅଭିସନ୍ଧାୟ ତୁ ଫଳମ୍ ଦମ୍ଭାର୍ଥମପି ଚୈବ ୟତ୍ ଇଜ୍ୟତେ ଭରତ ଶ୍ରେଷ୍ଠ ତମ୍ ଯଜ୍ଞମ୍ ବିଧିରାଜସମ୍ ବିଧିହୀନ ମସୃଷ୍ଟାନମ୍ ମନ୍ତ୍ରହୀନମ ଦକ୍ଷିଣମ୍ ଶ୍ରଦ୍ଧାବିରହିତମ୍ ଯଜ୍ଞମ୍ ତାମସମ୍ ପରିଚକ୍ଷତେ ଦେବଦ୍ୱିଜ ଗୁରୁ ପ୍ରାଜ୍ଞ ପୂଜନମ୍ ଶୌଚମାର୍ଜବମ୍ ବ୍ରହ୍ମଚର୍ଯ୍ୟ ମହିଂସା ଚ ଶାରୀରମ୍ ତପ ଉଚ୍ୟତେ ଅନୁଦ୍ବେଗକରମ୍ ବାକ୍ୟମ୍ ସତ୍ୟମ୍ ପ୍ରିୟହିତମ୍ ଚ ୟତ୍ ସ୍ୱାଧ୍ୟାୟାଭ୍ୟସନମ୍ ଚୈବ ବାଙ୍ଗ୍ମୟମ୍ ତପ ଉଚ୍ୟତେ ମନଃ ପ୍ରସାଦ ସୌମ୍ୟତ୍ୱମ୍ ମୌନମାତ୍ମବିନିଗ୍ରହ ଭାବସଂ ଶୁଦ୍ଧିରିତ୍ୟେତତ୍ତପୋ ମାନସମୁଚ୍ୟତେ ଶ୍ରଦ୍ଧୟା ପରୟା ତପ୍ତମ୍ ତପସ୍ତତ୍ରିବିଧମ୍ ନରେଃ ଅଫଲାକାଂକ୍ଷିଭିର୍ଯୁକ୍ତିଃ ସାତ୍ତ୍ୱିକମ୍ ପରିଚକ୍ଷତେ ସତ୍କାରମାନ ପୂଜାର୍ଥମ୍ ତପୋଦମ୍ଭେନ ଚୈବ ୟତ୍ କ୍ରିୟତେ ତଦିହ ପ୍ରୋକ୍ତମ୍ ରାଜସମ୍ ଚଲମଧ୍ରୁବମ୍। ହେ ଧନଞ୍ଜୟ, କିନ୍ତୁ ଫଳ ଇଚ୍ଛା କରି ଆହୁରି ଆତ୍ମପ୍ରଶଂସା ପାଇଁ କେବଳ ଯେଉଁ ଯଜ୍ଞ ଅନୁଷ୍ଠିତ ହୁଏ ତାହାକୁ ରାଜସିକ ଯଜ୍ଞ କହନ୍ତି। ଶାସ୍ତ୍ରବିଧି ଶୂନ୍ୟ ଅନ୍ନଦାନ ରହିତ ମନ୍ତ୍ରବର୍ଜିତ ଯଥୋଚିତ ଦକ୍ଷିଣାଶୂନ୍ୟ ଶ୍ରଦ୍ଧାହୀନ ଯଜ୍ଞକୁ ତାମସ ବୋଲି କୁହାଯାଏ। ଦେବତା ବ୍ରାହ୍ମଣ ଗୁରୁ ଓ ତତ୍ତ୍ୱଜ୍ଞାନୀମାନଙ୍କର ପୂଜା ସ୍ନାନାଦି ଦ୍ୱାରା ଶରୀର ଶୁଦ୍ଧି ସରଳତା ବ୍ରହ୍ମଚର୍ଯ୍ୟ ଏବଂ ଅହିଂସା ଏସବୁକୁ ଶାରୀରିକ ତପସ୍ୟା କୁହାଯାଏ। ଯେଉଁ ବଚନ ପରର ଭୟଜନକ ନୁହେଁ ଯଥାର୍ଥ ପ୍ରିୟ ଓ ହିତଜନକ ଆହୁରି ବେଦାଭ୍ୟାସ ମଧ୍ୟ ବାଚନିକ ତପସ୍ୟା ନାମରେ କଥିତ ହୁଏ। ମନର ସ୍ୱଚ୍ଛତା ଶାନ୍ତ ଭାବ ବାକ୍ ସଂଯମ ମନ ସଂଯମ ମନୋଭାବର ପବିତ୍ରତା ଏସବୁକୁ ମାନସିକ ତପସ୍ୟା କୁହାଯାଏ। ଫଳ କାମନା ଶୂନ୍ୟ ଏକାଗ୍ର ଚିତ୍ତ ମନୁଷ୍ୟମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଶ୍ରଦ୍ଧାରେ ଆଚରିତ ଏହି ତିନି ପ୍ରକାର ତପସ୍ୟାକୁ ସାତ୍ୱିକ କହନ୍ତି। ଯେଉଁ ତପସ୍ୟା ପ୍ରଶଂସା ସମ୍ମାନ ଓ ପୂଜା ପାଇବା ନିମିତ୍ତ କେବଳ ଦମ୍ଭ ସହକାରେ କରାଯାଏ ସେହି ଅନିୟମିତ ଓ ଚିରସ୍ଥାୟୀ ତପସ୍ୟାକୁ ଏହି ଜଗତରେ ରାଜସିକ ତପ ବୋଲି କୁହାଯାଏ। ಗೂಢಗ್ರಾಹೇಣಾತ್ಮನೋ ಯತ್ ಪೀಡಯಾ ಕ್ರಿಯತೆ ತಪಃ ಪರಸ್ಯೋತ್ ಸಾಧನಾರ್ಥಂ ವಾ ತತ್ತಾಮಸಮೋದಾಹೃತಂ ದಾತವ್ಯಮಿತಿ ಯದ್ದಾನಂ ದೀಯತೇನುಪಕಾರಿಣೇ ದೇಶೇ ಕಾಲೇ ಚ ಪಾತ್ರೇ ಚ ತದ್ದಾನಂ ಸಾತ್ವಿಕಂ ಸ್ಮಿತಂ ಯತ್ಯೋಪತ್ಯೋಪಕಾರಾರ್ಥಂ ಫಲಮುದ್ದಿಶ್ಯ ವಾ ಪುನಃ ದೀಯತೇ ಚ ಪರಿಕ್ಲಿಷ್ಟಂ ತದ್ದಾನಂ ರಾಜಸಂ ಸ್ಮಿತಂ ಅದೇಶಕಾಲೇ ಯದ್ದಾನಮಪಾತ್ರೇಭ್ಯಶ್ಚ ದೀಯತೆ ಅಸತ್ಕೃತ್ಮವಜ್ಞಾತಂ ತತ್ತಾಮಸಮುದಾಹೃತಂ ಓಂ ತತ್ಸದಿತಿ ನಿರ್ದೇಶೋ ಬ್ರಹ್ಮಣಸ್ತ್ರಿವಿಧಃ ಸ್ಮಿತಃ ಬ್ರಾಹ್ಮಣಾಸ್ತೇನ ವೇದಾಶ್ಚ ಯಜ್ಞಾಶ್ಚ ವಿಹಿತಃ ಪುರಾ ತಸ್ಮಾದೋ ಮಿತ್ಯುದಾಹೃತ್ಯ ಯಜ್ಞದಾನ ತಪಃ ಕ್ರಿಯಃ ಪ್ರವರ್ತಂತೇ ವಿಧಾನೋಕ್ತಃ ಸತತಂ ಬ್ರಹ್ಮವಾದಿನಾಂ ತದಿತ್ಯನಭಿಸಂಧಾಯ ಫಲಂ ಯಜ್ಞ ತಪಃ ಕ್ರಿಯಃ ದಾನ ಕ್ರಿಯಾಶ್ಚ ವಿವಿಧಾ ಕ್ರಿಯಂತೆ ಮೋಕ್ಷಕಾಂಕ್ಷಿಭಿಃ. ଭଲମନ୍ଦ ବିଚାର କରି ନିଜର ଶରୀରକୁ କଷ୍ଟ ଦେଇ ଅଥବା ପରର ବିନାଶ ପାଇଁ ଯେଉଁ ତପସ୍ୟା ଅନୁଷ୍ଠିତ ହୁଏ ତାହାକୁ ତାମସ ତପସ୍ୟା କୁହାଯାଏ। ଦାନ କରିବା ଉଚିତ। ଏପରି କର୍ତ୍ତବ୍ୟ ବୁଦ୍ଧିରେ ଉପଯୁକ୍ତ ଦେଶ କାଳ ଓ ପାତ୍ର ବିବେଚନା ପୂର୍ବକ ଅନୁପକାରୀ ଲୋକଙ୍କୁ ଯେଉଁ ଦାନ ଦିଆଯାଏ ତାହା ସାତ୍ୱିକ ଦାନ କୁହାଯାଏ। କିନ୍ତୁ ଯାହା ପ୍ରତ୍ୟୁପକାରର ପ୍ରତ୍ୟାଶାରେ ଅଥବା ଫଳ ପାଇବା ଆଶାରେ ପୁଣି ଅତି କଷ୍ଟରେ ଯେଉଁ ଦାନ କରାଯାଏ ତାହାକୁ ରାଜସିକ ଦାନ କହନ୍ତି। ଅପବିତ୍ର ସ୍ଥାନରେ, ଅଶୌଚାଦି ସମୟରେ ଏବଂ ଅଯୋଗ୍ୟ ପାତ୍ରରେ ଯେଉଁ ଦାନ ଦିଆଯାଏ ଆଉ ସତ୍କାର ଶୂନ୍ୟ ଓ ଅବଜ୍ଞା ସହକାରେ ଯେଉଁ ଦାନ କରାଯାଏ ତାହାକୁ ତାମସ ଦାନ କହନ୍ତି। ଓଂକାର ରୂପୀ ପରମ ବ୍ରହ୍ମଙ୍କର ଓଂ ତତ୍ ସତ୍ ଇତି ଓଂ ତତ୍ ଓଂ ସତ୍ ଏହି ତିନି ପ୍ରକାର ନାମ ଶାସ୍ତ୍ରରେ ନିର୍ଦ୍ଦେଶ କରାଯାଇଅଛି। ଏହି ନିର୍ଦ୍ଦେଶରୁ ପୂର୍ବ କାଳରେ ବେଦଜ୍ଞ ବ୍ରାହ୍ମଣଗଣ ବେଦ ଓ ଯଜ୍ଞ ସୃଷ୍ଟ ହୋଇଅଛନ୍ତି। ସେହି ହେତୁରୁ ଓଂକାର ଉଚ୍ଚାରଣ କରି ବେଦଜ୍ଞମାନଙ୍କର ଶାସ୍ତ୍ରୋକ୍ତ ଯଜ୍ଞ, ଦାନ ଓ ତପସ୍ୟାଦି କର୍ମ ସର୍ବଦା ଅନୁଷ୍ଠିତ ହୁଏ। ଯେଉଁମାନେ ମୋକ୍ଷ କାମନା କରନ୍ତି ସେମାନେ ଫଳ କାମନା ତ୍ୟାଗ କରି ତତ୍ ଏହି ଶବ୍ଦ ଉଚ୍ଚାରଣ ପୂର୍ବକ ନାନା ପ୍ରକାର ଯଜ୍ଞ, ତପସ୍ୟା ଓ ଦାନକ୍ରିୟାର ଅନୁଷ୍ଠାନ କରନ୍ତି। ସଦ୍ଭାବେ ସାଧୁ ଭାବେ ଚ ସଦିତ୍ୟେତତ୍ ପ୍ରୟୋଜ୍ୟତେ ପ୍ରଶସ୍ତେ କର୍ମଣି ତଥା ସଚ୍ଛବ୍ଦଃ ପାର୍ଥ ଯୁଜ୍ୟତେ ଯଜ୍ଞେ ତପସି ଦାନେ ଚ ସ୍ଥିତିଃ ସଦିତି ଚୋଚ୍ୟତେ କର୍ମ ଚୈବ ତଦର୍ଥୀୟଂ ସଦିତ୍ୟେଭାଭିଧୀୟତେ ଅଶ୍ରଦ୍ଧୟାହୁତଂ ଦତ୍ତଂ ତପସ୍ତପ୍ତଂ କୃତଂ ଚ ୟତ୍ ଅସଦିତ୍ୟୁଚ୍ୟତେ ପାର୍ଥ ନ ଚ ତତ୍ ପ୍ରେତ୍ୟନୋ ଇହ। ୪୫ ହେ ଅର୍ଜୁନ, ସଦ୍ଭାବ ସାଧୁଭାବ ଅର୍ଥାତ୍ କୌଣସି ବସ୍ତୁର ଅସ୍ତିତ୍ୱ ଓ ଶ୍ରେଷ୍ଠତ୍ୱ ନିର୍ଦ୍ଦେଶ ନିମିତ୍ତ ସତ୍ ଶବ୍ଦ ପ୍ରଯୁକ୍ତ ହୁଏ ଏବଂ ବିବାହାଦି ମଙ୍ଗଳ କର୍ମରେ ମଧ୍ୟ ସତ୍ ଶବ୍ଦ ପ୍ରଯୁକ୍ତ ହୁଏ। ଯଜ୍ଞ ତପସ୍ୟା ଓ ଦାନରେ ସ୍ଥିତିକୁ ଅର୍ଥାତ୍ ତତ୍ପର ହୋଇ ରହିବାକୁ ସତ୍ ବୋଲାଯାଏ ଏବଂ ସେହି ସମସ୍ତ ପାଇଁ ଯେଉଁ କର୍ମ କରିବାକୁ ହୁଏ ତାହା ମଧ୍ୟ ସତ୍ ବୋଲି କଥିତ ହୁଏ। ହେ ପାର୍ଥ, ଶ୍ରଦ୍ଧାହୀନ ହୋଇ ଯେଉଁ ହୋମ କରାଯାଏ, ଯେଉଁ ଦାନ କରାଯାଏ, ଯେଉଁ ତପସ୍ୟା କରାଯାଏ, ଆଉ ଯେତିକି କର୍ମ କରାଯାଏ ସେ ସମସ୍ତ ହିଁ ଅସତ୍ ବୋଲି କଥିତ। ସେହିସବୁ ଇହଲୋକରେ ବା ପରଲୋକରେ ଫଳଦାୟକ ହୁଏ ନାହିଁ। इति श्रीमद्भगवद्गीतासु उपनिषत्सु ब्रह्मविद्यायां योगशास्त्रे श्रीकृष्णार्जुनसंवादे श्रद्धात्रयविभागयोगो नाम सप्तदशोऽध्यायः।